ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ମୁଖ୍ୟ ସମ୍ବାଦ, ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଦଳୀୟ ନିର୍ବାଚନ ପ୍ରଚାର ଲାଗି ଭୁବନେଶ୍ୱରରେ ପହଞ୍ଚିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ 298 ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ। ବୀରମିତ୍ରପୁର ଆସନରେ ସର୍ବାଧିକ 15 ପ୍ରାର୍ଥୀ। କଟକରେ ଆୟୋଜିତ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେଲେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଦୁଇ ଦିନ ଝଡ଼ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗର ସୂଚନା। ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଗସ୍ତରେ ଆସି ରାଜ୍ୟରେ ନିର୍ବାଚନ କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚବା ପରେ ରାଜଭବନରେ ରାତ୍ରିଯାପନ କରିବେ। ଶ୍ରୀ ମୋଦି ଆସନ୍ତାକାଲି ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ବିଜେପି ପକ୍ଷରୁ ଆୟୋଜନ ହେବାକୁ ଥିବା ଦୁଇଟି ଜନସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ପ୍ରଧାନମନ୍ତ୍ରୀ ଚଳିତ ମାସ ଦ୍ୱିତୀୟ ସପ୍ତାହରେ ପୁଣି ଥରେ ଓଡ଼ିଶା ଆସି ଦଳୀୟ ନିର୍ବାଚନ ସଭା ଏବଂ ରୋଡ୍ ଶୋ'ରେ ଯୋଗଦେବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ଗତକାଲି କାର୍କେଡ୍ ରିହର୍ସାଲ୍ କରାଯିବା ସହ ଭୁବନେଶ୍ୱରକୁ ହାଇ ଆଲର୍ଟରେ ରଖାଯାଇଛି। ବିମାନ ବନ୍ଦରଠାରୁ ରାଜଭବନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଲାଗି 20 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯିବ। ଏଥିସହ 3 ଜଣ ଡିସିପି, 10 ଜଣ ଏସିପି, 17 ଜଣ ଇନ୍ସପେକ୍ଟର ଓ 90 ଜଣ ଏଏସ୍ଆଇ ତଥା ଏସ୍ଆଇଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଇଛି ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚଳିତ ମାସ 20 ତାରିଖରେ ମତଦାନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ସଂସଦୀୟ କ୍ଷେତ୍ର ଏବଂ ଏହି ନିର୍ବାଚନ ମଣ୍ଡଳୀ ପରିସରରେ ଆସୁଥିବା 35 ବିଧାନସଭା ଆସନଗୁଡ଼ିକ ପାଇଁ ଏକକାଳୀନ ଭୋଟ୍ ନିଆଯିବ। ଏଥିପାଇଁ ଗତ 26 ତାରିଖରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ 3 ତାରିଖରେ ଶେଷ ହୋଇଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ 35 ବିଧାନସଭା ଆସନ ପାଇଁ 298 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେମାନଙ୍କ ମଧ୍ୟରେ ବୀରମିତ୍ରପୁର ବିଧାନସଭା ଆସନ ପାଇଁ ସର୍ବାଧିକ 15 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ରାଉରକେଲା ଆସନ ପାଇଁ 14 ଜଣ, କଣ୍ଟାବାଞ୍ଜି ପାଇଁ 13 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବଣାଇ ଓ ପୋଲସରା ପାଇଁ 12 ଜଣ ଲେଖାଏଁ, ଫୁଲବାଣୀ ଓ କବିସୂର୍ଯ୍ୟନଗର ଆସନ ପାଇଁ 11 ଜଣ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ବ୍ରଜରାଜନଗର, ଝାରସୁଗୁଡ଼ା, ପାଟଣାଗଡ଼, ଭଞ୍ଜନଗର ଓ ହିଞ୍ଜିଳି ବିଧାନସଭା ଆସନ ପାଇଁ 10 ଜଣ ଲେଖାଏଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଅନ୍ୟପକ୍ଷରେ 5 ଲୋକସଭା ଆସନ ପାଇଁ ମୋଟ 48 ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡ଼ିଛି। ଆସନ୍ତାକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ଆଜି ଅପରାହ୍ନରେ ମଧ୍ୟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଦଳୀୟ ପ୍ରଚାର ପାଇଁ ଭୁବନେଶ୍ୱର ପହଞ୍ଚୁଥିବା ଜଣାପଡ଼ିଛି। ଏହି ଅବସରରେ ସେ ବିଜେପିର ନିର୍ବାଚନ ଇସ୍ତାହାର ତଥା ବିଜେପି ସଂକଳ୍ପ ପତ୍ର ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ। ଏଥିସହିତ ଶ୍ରୀ ନଡ୍ଡା ଦଳୀୟ ପଦାଧିକାରୀଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ନଡ୍ଡା ମଧ୍ୟ କଟକଠାରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗଦେବେ ବୋଲି ଦଳ ପକ୍ଷରୁ ଜଣାପଡ଼ିଛି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତା 8 ତାରିଖରେ ଓଡ଼ିଶା ଆସିବେ। ଏହି ଅବସରରେ ସେ ରାୟଗଡ଼ାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାଯାଇଛି। ସେହିପରି ମଇ 12 ତାରିଖରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପୁଣି ଥରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ଏହି ସୂଚନା ଦେଇଛନ୍ତି। କଟକ ବିଜେପି ନେତା ଓ କର୍ମୀଙ୍କୁ ନିର୍ବାଚନ ଲଢ଼ିବା ଲାଗି ଉତ୍ସାହିତ କରିଛନ୍ତି କଟକ ଲୋକସଭା ପର୍ଯ୍ୟବେକ୍ଷକ ଚନ୍ଦ୍ରପ୍ରକାଶ ଯୋଶୀ। ଏଥିସହିତ ଏକଜୁଟ ହୋଇ କାମ କରିବା ପାଇଁ ଗୁରୁମନ୍ତ୍ର ଦେଇଛନ୍ତି। କଟକ ବାରବାଟୀ ନିର୍ବାଚନ ମଣ୍ଡଳୀ ପକ୍ଷରୁ ଆୟୋଜିତ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗଦେଇ ସେ ଏହା କହିଛନ୍ତି। ଏହି ଆଲୋଚନାରେ ବାରବାଟୀ କଟକ ବିଜେପି ବିଧାୟକ ପ୍ରାର୍ଥୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଲୋକସଭା ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କ ସହ କଟକ ନଗର ବିଜେପି ନେତା, କର୍ମୀ, କର୍ପୋରେଟର ଆଦି ଯୋଗଦେଇଥିଲେ। ଚଳିତ ବର୍ଷର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ମହାପ୍ରଭୁଙ୍କ ରଥ ନିର୍ମାଣ ଲାଗି ଗତକାଲି ତୃତୀୟ ପର୍ଯ୍ୟାୟ ରଥକାଠ ପୁରୀରେ ପହଞ୍ଚିଛି। ଗଞ୍ଜାମ ଘୁମୁସରରୁ ଗୋଟିଏ ଟ୍ରେଲରରେ 25 ଖଣ୍ଡ ଧଉରା କାଠ ଆସିଥିବା ଜଣାଯାଇଛି। ଆସନ୍ତା 10 ତାରିଖ ଅକ୍ଷୟ ତୃତୀୟା ତିଥିରେ ମହାପ୍ରଭୁଙ୍କ ରଥ ନିର୍ମାଣ ଅନୁକୂଳ କରାଯିବ। ଆପଣ ମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦୁଇଦିନିଆ ଓଡ଼ିଶା ଗସ୍ତରେ ଥିବା ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି କଟକରେ ଆୟୋଜିତ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି, ବିକଶିତ ଭାରତ ଗଠନ ନିମନ୍ତେ ଆମକୁ ବିଶ୍ୱର ବନ୍ଧୁ ହେବା ଆବଶ୍ୟକ। ସେ କହିଛନ୍ତି, ଗତ 10 ବର୍ଷରେ ଭାରତର ଭିତ୍ତିଭୂମି ଦୃଢ଼ ହୋଇଛି। ଏହି ଆଧାରରେ ଆଗାମୀ 25 ବର୍ଷର ଯାତ୍ରା ସ୍ଥିର କରାଯିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ବୈଦେଶିକ ନୀତି ସଫଳ ହେଲେ ଦେଶର ଛବି ବିଶ୍ୱରେ ପ୍ରତିଫଳିତ ହେବ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ, କଟକ ଚୌଦ୍ୱାର ବିଧାୟକ ପ୍ରାର୍ଥୀ ନୟନ କିଶୋର ମହାନ୍ତି, ବାରବାଟୀ କଟକ ବିଧାୟକ ପ୍ରାର୍ଥୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ କଟକ ଲୋକସଭା ପର୍ଯ୍ୟବେକ୍ଷକ ଚନ୍ଦ୍ରପ୍ରକାଶ ଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ। କଂଗ୍ରେସ ପକ୍ଷରୁ ଆଜି 5 ବିଧାନସଭା ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରାଯାଇଛି। ଜଳେଶ୍ୱର, ବରୀ, ଆଠମଲ୍ଲିକ, ପୁରୀ ଓ ଆଠଗଡ଼ ଆସନରେ ନୂଆ ଘୋଷଣା ନେଇ ଏଆଇସିସି ସୂଚନା ଦେଇଛି। ବରୀରୁ ଦେବାଶିଷ ନାୟକ, ଜଳେଶ୍ୱରରୁ ସୁଦର୍ଶନ ଦାସ, ଆଠମଲ୍ଲିକରୁ ହିମାଂଶୁ ଚାଉଳିଆ, ପୁରୀରୁ ଉମାବଲ୍ଲଭ ରଥ, ନୀଳଗିରିରୁ ଅକ୍ଷୟ ଆଚାର୍ଯ୍ୟ ଓ ଆଠଗଡ଼ରୁ ସୁଦର୍ଶନ ସାହୁଙ୍କୁ କଂଗ୍ରେସ ଟିକେଟ୍ ଦେଇଛି। ନିର୍ବାଚନ କମିଶନଙ୍କ ପକ୍ଷରୁ ଲୋକସଭା ଓ ବିଧାନସଭା ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଅନୁଗୁଳ ଜିଲ୍ଲାର ଲୋକସଭା ଆସନ ଓ 5ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏହି ପ୍ରକ୍ରିୟାରେ ରାଜ୍ୟର 3ଟି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପକ୍ଷରୁ ଜୋରଦାର ରାଜନୈତିକ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଭିନ୍ନ ସ୍ଥାନରେ ପ୍ରଚାର କାର୍ଯ୍ୟ ସହ ଭୋଟରମାନଙ୍କୁ ଆକୃଷ୍ଟ କରିବା ଲାଗି ରାଜନୈତିକ ଦଳଗୁଡ଼ିକ ଚେଷ୍ଟା ଚଳାଇଛନ୍ତି। ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ରାଜନୈତିକ ଉଷ୍ମତା ମଧ୍ୟ ବୃଦ୍ଧି ପାଇଛି। ନିର୍ବାଚନ ସମ୍ପର୍କିତ ତଥ୍ୟକୁ ନେଇ ଆମ ଅନୁଗୁଳ ସମ୍ଭାଦଦାତା ଦେବରଞ୍ଜନ ସାମଲଙ୍କ ରିପୋର୍ଟ।
ଅନୁଗୁଳ ଜିଲ୍ଲାର 5ଟି ବିଧାନସଭା ମଣ୍ଡଳୀ ଓ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଗୋଟିଏ ଦିନରେ ନିର୍ବାଚନ ହେବ। ଜିଲ୍ଲାରେ ଏଥର 9,71,830 ଜଣ ଭୋଟର 1162 ବୁଥ୍ରେ ନିଜ ମତାଧିକାର ସାବ୍ୟସ୍ତ କରିବେ। ଏଥିରୁ 4,99,571 ଜଣ ପୁରୁଷ ଭୋଟର, 4,72,123 ଜଣ ମହିଳା ରହିଥିବା ବେଳେ 136 ଜଣ ତୃତୀୟ ଲିଙ୍ଗି ରହିଛନ୍ତି। ତାଲଚେର ପୌରପାଳିକା ସାଙ୍ଗକୁ ତାଲଚେର ବ୍ଲକ ଓ କଣିହା ବ୍ଲକର କିଛି ଅଂଶକୁ ନେଇ ଏହି ନିର୍ବାଚନ ମଣ୍ଡଳୀ ଗଠିତ। ଚଳିତ ବର୍ଷ ନିର୍ବାଚନ ପାଇଁ 3 ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ବିଜେପି ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିସାରିଲେଣି। ବିଜେଡିରୁ ବ୍ରଜକିଶୋର ପ୍ରଧାନ, ବିଜେପିରୁ କାଳନ୍ଦୀ ସାମଲ ପୁରୁଣା ମୁହଁ ହୋଇଥିବା ବେଳେ କଂଗ୍ରେସ ପ୍ରଫୁଲ୍ଲ ଦାସଙ୍କୁ ପ୍ରଥମ ଥର ପାଇଁ ଭରସା କରିଛି। ଚଳିତ ଥର କେବଳ ବିଜେପି ପୁରୁଣା ମୁହଁ ପ୍ରତାପ ପ୍ରଧାନଙ୍କୁ ଟିକେଟ୍ ଦେଇଥିବା ବେଳେ ବିଜେଡି ପୂର୍ବତନ ଉପବାଚସ୍ପତି ତଥା ଖଣି ଓ ଇସ୍ପାତ ମନ୍ତ୍ରୀଙ୍କୁ ଟିକେଟ୍ କାଟି ତାଙ୍କ ଧର୍ମପତ୍ନୀ ସଂଯୁକ୍ତା ସିଂଙ୍କୁ ଟିକେଟ୍ ଦେଇ ମହିଳା କାର୍ଡ ଖେଳିଛି। ଅନ୍ୟପଟେ କଂଗ୍ରେସ ମଧ୍ୟ ନୂଆ ଚେହେରା ଭାବେ ବିଶିଷ୍ଟ ବ୍ୟବସାୟୀ ଅମ୍ବିକା ଭଟ୍ଟଙ୍କୁ ଟିକେଟ୍ ଦେଇଛି। ବିଜେପି ଓ କଂଗ୍ରେସ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ ସରିଥିବା ବେଳେ ବିଜେଡି 6 ତାରିଖ କରିବ ନାମାଙ୍କନ। ଆଠମଲ୍ଲିକ ବିଧାନସଭା ମଣ୍ଡଳୀରେ ବିଜେପି, ବିଜେଡି ଓ କଂଗ୍ରେସର ବିଧାୟକ ପ୍ରାର୍ଥୀମାନେ ନିଜ ନିଜର କର୍ମୀ ଓ ସମର୍ଥକମାନଙ୍କୁ ନେଇ ଶକ୍ତି ପ୍ରଦର୍ଶନରେ ଲାଗି ପଡ଼ିଛନ୍ତି। ବିଜେଡି ଗତଥର ବିଧାୟକ ରମେଶ ସାଏଙ୍କ ସ୍ଥାନରେ ପୂର୍ବତନ ପୂର୍ତ୍ତି ସଚିବ ନଳିନୀକାନ୍ତ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି।
ମହାନ ବିପ୍ଳବୀ ଧରଣୀଧର ନାୟକଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜନଜାତି ଭାଇ ଭଉଣୀଙ୍କ ଅଧିକାରର ସୁରକ୍ଷା ତଥା କଲ୍ୟାଣ ପାଇଁ ତାଙ୍କ ସଂଗ୍ରାମୀ ଜୀବନ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଧରଣୀଧରଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ସଂଗ୍ରାମୀ ଜୀବନର ସ୍କୃତିଚାରଣ କରିଛନ୍ତି। ଅଲଚିକ ଲିପିର ଜନକ ତଥା ସାନ୍ତାଳୀ ଭାଷାର ମହାନ ସାହିତ୍ୟିକ ଗୁରୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଅବସରରେ ରାଜ୍ୟପାଳ ରଘୁବର ଦାସ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଗୁରୁ ଗୋମ୍କେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ତ୍ୟାଗ ଓ ସାଧନା ସମ୍ପର୍କରେ ସେ ସ୍କୃତିଚାରଣ କରିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏଥିପାଇଁ ମୟୂରଭଞ୍ଜ, କେନ୍ଦୁଝର, ବୌଦ୍ଧ, ଅନୁଗୁଳ, ନୟାଗଡ଼, ନୂଆପଡ଼ା ଏବଂ ବଲାଙ୍ଗୀର ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ତେବେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆସନ୍ତାକାଲି ଓ 8 ତାରିଖରେ ପ୍ରବଳ ଝଡ଼ବର୍ଷା ସମ୍ଭାବନା ଥିବା ସୂଚନା ଦେଇଛି। ଏନେଇ ସେହି ଦୁଇଦିନ ସମୁଦ୍ର ମଧ୍ୟକୁ ନ ଯିବାକୁ ମହ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ଝଡ଼ବର୍ଷା ସମୟରେ ଘଣ୍ଟା ପ୍ରତି 40-50 କିଲୋମିଟର ବେଗରେ ପବନ ବହିବା ସହ ସମୁଦ୍ରରେ ଜୁଆର ଆସିବା ସମ୍ଭାବନା ରହିଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଦଳୀୟ ନିର୍ବାଚନ ପ୍ରଚାର ଲାଗି ଭୁବନେଶ୍ୱରରେ ପହଞ୍ଚବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ 298 ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ। ବୀରମିତ୍ରପୁର ଆସନରେ ସର୍ବାଧିକ 15 ପ୍ରାର୍ଥୀ। କଟକରେ ଆୟୋଜିତ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେଲେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଦୁଇ ଦିନ ଝଡ଼ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗର ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।